ଉତ୍ସରାଣୀ ସୁନ୍ଦରାୟ। ମୁଁ ପାଣି ବ୍ୟବହାର କରିବା ପରେ ଟ୍ୟାପ୍କୁ ବନ୍ଦ କରୁଛି। ଆପଣମାନେ ବି ଏମିତି କରନ୍ତୁ। ଆସନ୍ତୁ ମିଳିତ ଭାବେ ଖରାଦିନେ ଜଳର ଅଭାବକୁ ଦୂର କରିବା। ନମସ୍କାର।
ନମସ୍କାର, ମୁଁ ସନ୍ତୋଷୀ ରେଡ୍ଡି କହୁଛି। ଧୀରେ ଧୀରେ ଭୂତଳ ଜଳ ଶୁଖିବାରେ ଲାଗିଛି, ଆମେ ଜଳକୁ ଅପଚୟ କରିବା ନାହିଁ। ଧନ୍ୟବାଦ।
ନମସ୍କାର, ମୋ ନାଁ ସବିତା ବେହେରା, ମୁଁ 20 ନମ୍ବର ୱାର୍ଡ଼ରୁ କହୁଛି। ଆମେ ଜନହିତ ବାଣୀରେ ଶୁଣିଲୁ ଯେ ଆଉ ଖରାରେ ସଚେତନ କରିବା ପାଇଁ ଆମେ ଲୋକଙ୍କୁ ସଚେତନ କରାଉଛୁ, ଘରେ ଘରେ ଯାଇକି ବୁଝାଉଛୁ, ଛତା, କଳା ତସମା, ପାଣି ବୋତଲ, ଓଦା ଟାୱଲ ନେବା ପାଇଁ ଲୋକଙ୍କୁ ସଚେତନ କରାଉଛୁ ବି ଆମେ ନେଉଛୁ ସାଥିରେ।